ओम शांति शांति। आज 14 जून 2026 आज अव्यक्त महावाक्य पुनरावृत्ति तारीख 24 अक्टूबर 2010 हेडिंग समय गति अनुसार एवं विशेष भाव निजर स्वभाव संस्कार को परिवर्तन करिवारे तीव्रता आण एवं संकल्प द्वारा आत्मा मानंकु भिन्न भिन्न किरण दियो। समयर गति अनुसार एवं विशेष भाव निजर स्वभाव संस्कार को परिवर्तन करिवारे तीव्रता आण एवं संकल्प द्वारा आत्मा मानंकु भिन्न भिन्न किरण दियो। आज बापदादा चारियाड़ परमात्मा सिंहासन अधिकारी रुकुटी सिंहासन अधिकारी एवं विश्वर राज्य सिंहासन अधिकारी पिलामानंकु देखि हर्षित हेउछन्ति। एही परमात्मा हृदय सिंहासन केवल तुम ब्राह्मण मानंकु पाई ही अटे। रुकुटी रूपी सिंहासन तो समस्तंकु पाखरे अछि, किंतु परमात्मा सिंहासन केवल ब्राह्मण आत्मा मानंकर ही भाग्यरे अछि। एही परमात्मा सिंहासन विश्वर सिंहासन को प्राप्त कराइथाय। तेबे एही तीनोटी जाक सिंहासन रो अधिकारी तुमे ब्राह्मण माने ही अट। एही परमात्मा सिंहासन केते श्रेष्ठ अटे जहाकि अन्य कौनसी युगरे यहा प्राप्त होइ नथाय। एही परमात्मा सिंहासन रो गायन मध्य दुनिया रे रहिछि एवं परमात्मा सिंहासन अधिकारी आत्मा माने भक्ति मार्गरे मध्य माळार दाना रूपरे गायन एवं पूजन हेउछन्ति एवं कोटिक भितरे केही रूपरे गायन हेउछन्ति। सेमाने केते भावनार सहित गोटिए गोटिए दाना को केते उच्च नजर रे देखुछन्ति। तेणु तुम मानक भितरे निशा रहिछे ना कोन निशा अछि त आम व्यतीत अन्य केही भी एही सिंहासन रो अनुभव करि पारिबे नाही। किंतु तुम ब्राह्मण आत्मा मानंकु तो जन्मसिद्ध अधिकार मिलिछि। तुम मानंक पई एही सिंहासन गळार हार अटे। तेबे एही भळी निशा रहुछि त मु भगवानकर हृदय सिंहासन रो अधिकारी अटे। एही निशा एवं खुशी समस्तंक भितरे सर्वदा स्मृति रे रहुछि त मु किए अटे यहार निश्चय एवं निशा रहुछि त। बाप दादा तो एही भळी तीनोटी सिंहासन रो अधिकारी पिला मानंकु देखि खुशी हेउछन्ति। बाहा मोर श्रेष्ठ अधिकारी पिला माने बाहा पिलामाने मध्य कहुचंती वाहा बाबा वाहा एवं बाबा कहुचंती वाहा पिलामाने वाहा। निजे बाबा मध्य एहिभली पिलामानंकर महिमा गान करुचंती। तेणु एहिभली निशा अछि त मु किए अटे एथिरे निश्चय जेतिकी थिव निशा मध्य सेतिकी ही रहिथिव एवं निश्चयर निशा तुमर चेहरारे एवं चालीचलनरे देखा जाउथिव। काहेकिना जहाँ भितरे निश्चय थिव ता भितरे निशा मध्य निश्चित थिव। बाप दादा मध्य एबे प्रत्येक संतानर चेहरा एवं चालीचलन द्वारा आत्मा मानंकु अनुभवी करबा पई चाहुछंति। वाणी द्वारा तो अनुभव करिवारे लागिछंति, एबे तो अनुभव करिवार कार्य आरंभ होइ गलानी। पूर्वर केवल सुणुथिले एवं भावुथिले, एबे किंतु तुम ब्राह्मण आत्मा मानंकर स्थितिर प्रभाव को अनुभव करिपारुछंति। तेणु निजे निजकु चेक कर जे मु सारा दिन भितरे केते समय परमात्मांकर हृदय सिंहासन उपरे विराजमान रहुछि। काहेकिना एही हृदय सिंहासन ही विश्वर राज्य प्राप्त कराइबार आधार अटे। तेणु एही हृदय सिंहासन आधार रे जेतिकी समय तुम्हें माने हृदय सिंहासन रो अधिकारी होई रहुछ सेतिकी अधिक समय पर्यंत तुम्हें माने भविष्यतर राजकुळर अधिकारी होउछ। तेणु चेक कर जे जेबेठारु मु ब्राह्मण होईछि सेबेठारु केते समय हृदय सिंहासन रो अधिकारी होई रहिछि। सिंहासन उपरे तो प्रमाण हिसाब रे बसिबो, किंतु एहा आधार रे सर्वदा राज्य परिवार रे बा राजकीय कुटुंब रे आसीबार अधिकारी हेबो। केबे चेक करिछो कि मो हृदय सिंहासन उपर ओल्हाई जाउ नाही त निज निजर हिसाब बाहर करिवो। काहेकिना एही आधार रे तुमे माने सर्वदा राजकीय परिवार रे आसीबो। तेणु चेक कर जे सिंहासन को छाड़ी केबे माटी उपरे पाद रखु नाही त 63 जन्मर संस्कार अनुसारे देहभान रूपी माटी उपरे यदि पाद रखिल गोटी हेला देह भान द्वितीयटी हेला देह अभिमान। देह अभिमान रूपक माटी बा दाग तो कड़ा अटे, किंतु देहभान मध्य माटी सदृश अटे। लोक माने मध्य कहंती जेतेबेले आत्मा शरीर छाड़ी दिए ताकु जलाई दियंती सेतेबेले एही कथा कहितांती जे माटी माटी रे मिसिगला। तेणु चेक कर माटी उपरे गोड़ पड़ी जाऊ नाही त तेणु देहभान अर्थात दैहिक स्मृति रे आसीबा अर्थ माटी उपरे पाद रखिबा। बापदादा तुम भली श्रेष्ठ आत्मा मानक पाई तीनोटी सिंहासन देइछंती। काहेकिना गेल्हा अट ना सिकिल दे मध्य अट गेल्हा मध्य अट। तेबे जेउ माने गेल्हा संतान होइथांती तांकु झुलणारे किंबा कोळरे रखिथांती माटी उपरे पाद रखिबाकु दियंती नाही। ତେଣୁ ଯେଉଁମାନେ ତିନୋଟି ଯାକ ସିଂହାସନର ଅଧିକାରୀ ଅଟନ୍ତି ସେମାନଙ୍କ ପାଇଁ ବାପଦାଦା କେତେ ଭିନ୍ନ ଭିନ୍ନ ଝୁଲଣା ସବୁ ଦେଇଛନ୍ତି। କେବେ ଶାନ୍ତିର ଝୁଲଣାରେ ଝୁଲ, କେବେ ସୁଖର ଝୁଲଣାରେ ଝୁଲ, କେବେ ଖୁସିର ଝୁଲଣାରେ ଝୁଲ। ସିଂହାସନ ଏବଂ ଝୁଲଣା କେବଳ ଏଇଥିରେ ହିଁ ପାଦ ରଖିଥାଉ। କେତେକ ପିଲା ପଚାରୁଛନ୍ତି, ଆମେ ଭବିଷ୍ୟତରେ କେଉଁଠି ଜନ୍ମ ନେବୁ ଏବଂ କ'ଣ ହେବୁ? ତେବେ ବାବା କହୁଛନ୍ତି, ଯେବେଠାରୁ ଆସିଲଣି ସେତିକି ସମୟକୁ ଚେକ୍ କର ଯେ ମୋର ପାଦ ସେତିକି ସମୟ ଝୁଲଣା ଉପରେ ବା ସିଂହାସନ ଉପରେ ରହିଛି। ତ ଯଦି ରହିଛି ତେବେ ସେହି ଅନୁସାରେ ହିଁ ରାଜପରିବାର ଭିତରେ ସ୍ଥାନ ମିଳିବ। ରାଜକୀୟ ପ୍ରଜାରେ ମଧ୍ୟ ଆସିବ ନାହିଁ, ରାଜକୀୟ ପରିବାରରେ ହିଁ ଆସିବ। ତେବେ ଏହି ହିସାବ ସମସ୍ତେ ନିଜେ ନିଜ ପାଇଁ ବାହାର କର, ଏଥିରେ ଅନ୍ୟକୁ ଦେଖିବାର ନାହିଁ, ନିଜର ହିଁ ହିସାବ ବାହାର କର। ତେବେ ସମସ୍ତେ କ'ଣ ଚାହିଁଥାନ୍ତି? ରାଜ ପରିବାର ଭିତରେ ହିଁ ଜନ୍ମ ନେବୁ। ତେଣୁ ଏବେ ଯେତିକି ସମୟ ମିଳୁଛି, କାହିଁକିନା ସମାପ୍ତି ତ ଅଚାନକ ହିଁ ହେବ, ତେବେ ଏବେଠାରୁ ମଧ୍ୟ ଦୁନିଆର ସମାପ୍ତି ପର୍ଯ୍ୟନ୍ତ ଯଦି ଚେକ୍ କରିବ, ତେବେ ଯେତେ ଅଧିକ ସମୟ ବାବାଙ୍କର କୋଳରେ ବା ସିଂହାସନ ଉପରେ ବା ଝୁଲଣା ଉପରେ ରହିବ ସେତିକି ସମୟ ରାଜ ପରିବାରରେ ଭାଗ୍ୟ ପ୍ରାପ୍ତ କରିବ। ବାପଦାଦା ତ ପ୍ରତ୍ୟେକ ସନ୍ତାନକୁ ସାରା ସମୟ ଏକୋଇଶ ଜନ୍ମ ପର୍ଯ୍ୟନ୍ତ ରାଜ ପରିବାରରେ, ଚାହେ ସୂର୍ଯ୍ୟବଂଶରେ ହେଉ ବା ଚନ୍ଦ୍ରବଂଶରେ ହେଉ, ଦୁଇଟି ଯାକ ଯୁଗରେ ରାଜ ପରିବାର ଭିତରେ ରହିବାର ଅଧିକାର ଦେଉଛନ୍ତି। କିନ୍ତୁ ଅଧିକାର ନେବା ନିଜର ପୁରୁଷାର୍ଥ ଉପରେ ନିର୍ଭର କରେ। ଯେହେତୁ ତୁମମାନଙ୍କର ବ୍ରହ୍ମା ବାବାଙ୍କ ପ୍ରତି ସ୍ନେହ ରହିଛି, ତେଣୁ ବ୍ରହ୍ମା ବାବାଙ୍କର ମଧ୍ୟ ତୁମମାନଙ୍କ ପ୍ରତି ସ୍ନେହ ଅଛି। ତେଣୁ ବାପଦାଦା ନିଜ ସହିତ ପିଲାମାନଙ୍କୁ ମଧ୍ୟ ରାଜ ପରିବାର ଭିତରେ ଦେଖିବାକୁ ଚାହୁଁଛନ୍ତି। ତୁମେମାନେ କ'ଣ ଭାବୁଛ, ବ୍ରହ୍ମା ବାବାଙ୍କ ଆଖପାଖରେ ରାଜ ପରିବାର ଭିତରେ ରହିବ ନା ଅଳ୍ପ ସମୟ ରହିବ? ତେବେ ଦୂରକୁ ଯିବାକୁ ତ ଚାହୁଁନାହ ନା, ଶୁଣାଇଲୁ ନା? ଏହାର ଆଧାର ହେଲା ସଙ୍ଗମ ଯୁଗର ପୁରୁଷାର୍ଥ। ବାପଦାଦାଙ୍କର ପିଲାମାନଙ୍କ ପ୍ରତି ଏତିକି ସ୍ନେହ ଅଛି, ଯାହାକି ତୁମେମାନେ କହୁଛ ଯେ ସାଥୀ ହୋଇ ରହିବୁ, ସାଥୀ ହୋଇ ଯିବୁ। ଏବେ ତ ବ୍ରହ୍ମା ବାବା ଏବଂ ବ୍ରାହ୍ମଣମାନେ ସାଥିରେ ଅଛନ୍ତି, ଚାହେ ଅବ୍ୟକ୍ତ ରୂପରେ ଅଛନ୍ତି, କିନ୍ତୁ ସାଥିରେ ହିଁ ଅଛନ୍ତି। ଏବେ ବାପଦାଦା ଦେଖୁଛନ୍ତି ଯେ ମାୟା ମଧ୍ୟ ପିଲାମାନଙ୍କୁ ଏବେ ପର୍ଯ୍ୟନ୍ତ ଛାଡ଼ୁନାହିଁ, ତାର ମଧ୍ୟ ସ୍ନେହ ଅଛି। ଆଜିକାଲି ତ ବିଶେଷ କରି ଦୁଇଟି ରୂପରେ ମାୟା ମଧ୍ୟ ସୁଯୋଗ ନେଉଛି, ଦୁଇଟି ରୂପରେ ଆସୁଛି। ଗୋଟିଏ ହେଲା ବ୍ୟର୍ଥ ସଂକଳ୍ପ, ଏବଂ ଦ୍ୱିତୀୟରେ କେଉଁଠି କେଉଁଠି କେବେ କେବେ ଏହିଭଳି ବାତାବରଣ ମଧ୍ୟ ଅଛି, ଯାହାକି ମୁଁ ଯାହା କରିଛି ବା ଭାବୁଛି ତାହା ହିଁ ଠିକ୍ ଅଟେ, ମୁଁ କିଛି କମ୍ ନୁହେଁ। ଏହିଭଳି ବାତାବରଣ ମଧ୍ୟ ଚାରିଆଡ଼େ ରହିଛି, ମୁଁ ହିଁ ଠିକ୍ ଅଟେ। କିନ୍ତୁ ଯେଉଁମାନେ ତୁମ ସମ୍ବନ୍ଧରେ ଅଛନ୍ତି ବା ନିମିତ୍ତ ରୂପରେ ଅଛନ୍ତି, ସେମାନେ ତୁମର ବିଚାରକୁ ସମର୍ଥନ କରୁଛନ୍ତି, ତ ଏଥିରେ ଅନ୍ୟମାନଙ୍କର ମଧ୍ୟ ସମର୍ଥନ ମିଳିବା ଦରକାର। ତେଣୁ ଏହିଭଳି ବ୍ୟର୍ଥ ସଂକଳ୍ପ ପିଲାମାନଙ୍କର ସମୟକୁ ନଷ୍ଟ କରିଦେଉଛି। ସେଥିପାଇଁ ବାପଦାଦା ସେବା କରିବା ପାଇଁ ପ୍ରତିଦିନ ମୁରଲୀକୁ ମନନ କରିବା ପାଇଁ ହୋମୱାର୍କ ଦେଉଛନ୍ତି। ଯଦି ଏହିଭଳି ମନନ କରିବ ବା ମନନ କରୁ କରୁ ସେଥିରେ ମଗ୍ନ ହୋଇଯିବ, ତେବେ ଏହିଭଳି ପ୍ରତିଦିନର ହୋମୱାର୍କ ମନକୁ ବ୍ୟସ୍ତ ରଖିବାର ସାଧନ ଅଟେ। ଶୁଣିବା ଏବଂ ମନନ କରିବା ବା ମଗ୍ନ ହୋଇଯିବା, ଏହିଭଳି ହୋମୱାର୍କ ବାପଦାଦା ଏଥିପାଇଁ ପ୍ରତିଦିନ ଦେଉଛନ୍ତି, ଯେପରି ପିଲାମାନଙ୍କୁ ଏତେ ଅଧିକ ହୋମୱାର୍କ ଦେଇଦିଅନ୍ତି ଯାହାକି ତାକୁ ପୂରା କରିବାରେ ହିଁ ସେମାନଙ୍କର ବୁଦ୍ଧି ବ୍ୟସ୍ତ ରହିଯିବ। ସେହିପରି ପ୍ରତିଦିନର ମୁରଲୀରେ ଚାରିଟି ଯାକ ବିଷୟର ହୋମୱାର୍କ ରହିଛି, ସଂକଳ୍ପ ପାଇଁ ମଧ୍ୟ ରହିଛି, ବାଣୀ ପାଇଁ ମଧ୍ୟ ରହିଛି। ହୋମୱାର୍କ କର୍ମ ଉପରେ ଧ୍ୟାନ ଦେବା ସହିତ ଦିବ୍ୟଗୁଣକୁ ଧାରଣ କରିବା ପାଇଁ ମଧ୍ୟ ହୋମୱାର୍କ ଦିଆଯାଉଛି। ତେବେ ସର୍ବଦା ହୋମୱାର୍କ କରିବାରେ ଯଦି ବ୍ୟସ୍ତ ରହିବ, ତେବେ ବ୍ୟର୍ଥ ସଂକଳ୍ପକୁ ଆସିବା ପାଇଁ ସ୍ଥାନ ମିଳିବ ନାହିଁ। ଯଦି ଏହି ବିଧିକୁ ସର୍ବଦା ଆପଣାଇ ଚାଲିବ, ତେବେ ବ୍ୟର୍ଥ ସଂକଳ୍ପ ସ୍ୱତଃ ହିଁ ତୁମଠାରୁ ବିଦାୟ ନେଇଯିବ। କାହିଁକିନା ବାପଦାଦା ଦେଖୁଛନ୍ତି ଯୋଗର ଯାତ୍ରା ଉପରେ ସମସ୍ତଙ୍କର କ୍ରମାନ୍ୱୟ ହିସାବରେ ଧ୍ୟାନ ରହିଛି, ବାଣୀର ସେବା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି, କିନ୍ତୁ ଏବେ ନିଜର ସଂସ୍କାର ବା ଅନ୍ୟମାନଙ୍କର ସଂସ୍କାରକୁ ପରିବର୍ତ୍ତନ କରିବା, ଏହିଭଳି ସ୍ୱଭାବ ସଂସ୍କାର ଯାହାକୁ ତୁମେମାନେ ରାଜକୀୟ ରୂପରେ ନେଚର ବୋଲି କହୁଛ, ଏହା ମୋର ନେଚର ଅଟେ, ଭାବ ନୁହେଁ ନେଚର ଅଟେ, ଏହିଭଳି ଧାରଣାର ପରୀକ୍ଷା ଏବେ ମଧ୍ୟ ରାଜକୀୟ ରୂପରେ ଆସିବାକୁ ଲାଗିଛି। ତେଣୁ ବାପଦାଦା ଆଜିକାଲି ଏହି ସଂକେତ ଦେଉଛନ୍ତି ଯେ ତୁମର ଧାରଣା ବିଷୟରେ ଯାହା ସବୁ କମି ରହିଛି ସେଥିପ୍ରତି ଏବେ ବିଶେଷ ଧ୍ୟାନ ଦିଅ। ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି ଯେ ଏବେ ଏହି ମୁଖ୍ୟ ଆଧାର ଉପରେ ବିଶେଷ ଧ୍ୟାନ ଦିଅ ଯେ ଯଦି କୌଣସି ଘଟଣା ଘଟିଗଲା ତେବେ ଚେକ୍ କର, ଗୋଟିଏ ସେକେଣ୍ଡ ଭିତରେ ଫୁଲ୍ ଷ୍ଟପ୍ ଦେଇପାରିବ ନା ଚାହୁଁଛ ଫୁଲ୍ ଷ୍ଟପ୍ ଲଗାଇବା ପାଇଁ, କିନ୍ତୁ ହୋଇଯାଉଛି ପ୍ରଶ୍ନବାଚକ, ଫୁଲ୍ ଷ୍ଟପ୍ ହେଉନାହିଁ, ଅଧା ଫୁଲ୍ ଷ୍ଟପ୍ର ବିନ୍ଦୁ ଲାଗୁଛି, ତାପରେ ଅନ୍ୟ କୌଣସି ମାତ୍ରା ହୋଇଯାଉଛି। କିନ୍ତୁ ଆଗକୁ ଗଲେ ଏଭଳି ପରିସ୍ଥିତି ସବୁ ଆସିବ ଯେଉଁଠାରେ ତୁମକୁ ଗୋଟିଏ ସେକେଣ୍ଡରେ ଫୁଲଷ୍ଟପ୍ର ବିନ୍ଦୁ ଲଗାଇବାକୁ ପଡ଼ିବ। ସେତେବେଳେ ପ୍ରଶ୍ନବାଚକ ବା ବିସ୍ମୟବାଚକ ଚିହ୍ନକୁ ସଜାଡ଼ିବାକୁ ଚେଷ୍ଟା କରିବ, ସେଥିପାଇଁ ଏତେ ସମୟ ମିଳିବ ନାହିଁ। ଗୋଟିଏ ସେକେଣ୍ଡ ଭିତରେ ଫୁଲଷ୍ଟପ୍ ଲଗାଇବାର ଆବଶ୍ୟକତା ଥିବ। ଏହାର ଅଭ୍ୟାସ ମଧ୍ୟ ବହୁତ ସମୟ ପୂର୍ବରୁ ହେବା ଦରକାର, ତେବେ ଯାଇ ଯଥା ସମୟରେ ବିଜୟୀ ହୋଇପାରିବ। ତେଣୁ ହଲଚଲ ସମୟରେ ଯେତେବେଳେ ସ୍ୱଭାବ ସଂସ୍କାର ପରୀକ୍ଷା ଆସିବ ସେତେବେଳେ ସେଥିପାଇଁ ଏବେଠାରୁ ଏହିଭଳି ସମୟରେ ଅଭ୍ୟାସ କର, ତାହେଲେ ବହୁତ ସମୟର ଅଭ୍ୟାସ ଆଗକୁ ଗଲେ ତୁମକୁ ବହୁତ ସହଯୋଗ କରିପାରିବ। ତେବେ ବାପଦାଦା ଯେତେବେଳେ ଅମୃତ ବେଳାରେ ଚକ୍ର ଲଗାଉଛନ୍ତି ସେତେବେଳେ ପ୍ରତ୍ୟେକଙ୍କର ପୁରୁଷାର୍ଥକୁ ଚେକ୍ କରୁଛନ୍ତି, ଦେଖୁଛନ୍ତି ଚାରୋଟି ଯାକ ବିଷୟରେ ପୁରୁଷାର୍ଥ ତୀବ୍ର ଅଟେ ନା ସାଧାରଣ ଅଟେ। ତେବେ କ'ଣ ଦେଖିଲେ? ସମୟର ଗତି ଅନୁସାରେ ଏବେ ପୁରୁଷାର୍ଥରେ ସର୍ବଦା ତୀବ୍ର ପୁରୁଷାର୍ଥର ଆବଶ୍ୟକତା ରହିଛି। ତେଣୁ ବାପଦାଦା ଏହି ସଂକେତ ଦେଉଛନ୍ତି ଯେ ସମୟ ତୀବ୍ର ଗତିରେ ଏବେ ସମ୍ପୂର୍ଣ୍ଣତା ଆଡ଼କୁ ପାଖେଇ ଚାଲିଛି, ତେଣୁ ସେହି ହିସାବରେ ଏବେ ନିଜର ସ୍ୱଭାବ ସଂସ୍କାରକୁ ପରିବର୍ତ୍ତନ କରିବାରେ ତୀବ୍ର ଗତି ଆବଶ୍ୟକ। ଏବେ ବାପଦାଦା ସବୁ ପିଲାଙ୍କୁ ପିତାଙ୍କ ସମାନ କରିବାକୁ ଚାହୁଁଛନ୍ତି। ତୁମମାନଙ୍କର ଲକ୍ଷ୍ୟ ମଧ୍ୟ ରହିଛି ଯେ ଆମକୁ ବାବାଙ୍କ ସମାନ ହେବାକୁ ହିଁ ପଡ଼ିବ, ଏଥିପାଇଁ ସବୁଠାରୁ ସହଜ ବିଧି ହେଲା ବ୍ରହ୍ମା ବାବାଙ୍କୁ ଅନୁକରଣ କର, ମିଶାଇ ଚାଲ। ଯାହା ବି କର୍ମ କରୁଛ ପ୍ରଥମେ ମିଶାଅ, ମେଳ କରାଅ। ବ୍ରହ୍ମା ବାବାଙ୍କର ଏହିଭଳି କର୍ମ ବା ବାଣୀ ବା ସଂକଳ୍ପ ଥିଲା ତ କଥାରେ ମଧ୍ୟ କୁହାଯାଏ ପ୍ରଥମେ ଚିନ୍ତା କର ତାପରେ କର, କଥା କହିବା ପୂର୍ବରୁ ତାକୁ ଚେକ୍ କର ତାପରେ କୁହ। ତେବେ ଶୁଣିଲ ତ ବାପଦାଦା ଏବେ କ'ଣ ଚାହୁଁଛନ୍ତି? ତୁମେମାନେ ମଧ୍ୟ ଚାହୁଁଛ, ଯେତେବେଳେ ବାବାଙ୍କ ସହିତ ବାର୍ତ୍ତାଳାପ କରୁଛ ସେତେବେଳେ ବାପଦାଦା ବହୁତ ମିଠା ମିଠା କଥା ଶୁଣୁଛନ୍ତି, ଉମଙ୍ଗ ଉତ୍ସାହର କଥା ମଧ୍ୟ ବହୁତ ଭଲ କରୁଛ। ଏହିଭଳି କରି ଦେଖାଇବି, ଏହା ନିଶ୍ଚିତ କରିବି, ଏହା ନିଶ୍ଚିତ ହେବ। ସଂକଳ୍ପ ତ ବହୁତ ଉତ୍ସାହପୂର୍ଣ୍ଣ ହେଉଛି, କିନ୍ତୁ କର୍ମ ପର୍ଯ୍ୟନ୍ତ ଆସିବା ବେଳକୁ କିଛି ବଦଳି ଯାଉଛି, କିଛି କାର୍ଯ୍ୟକାରୀ ହେଉଛି। ବାକି ଯେଉଁ ସବୁ ଭିନ୍ନ ଭିନ୍ନ ପ୍ରକାରର ସେବାର ଯୋଜନାଗୁଡ଼ିକ କରୁଛ, ବାପଦାଦା ସେଗୁଡ଼ିକୁ ପସନ୍ଦ କରୁଛନ୍ତି। ପ୍ରୋଗ୍ରାମଗୁଡ଼ିକ ମଧ୍ୟ ସବୁଆଡ଼େ ଭଲ ଭଲ ହେଉଛି, କିନ୍ତୁ ଏବେ ଯେତିକି ବାଣୀ ଦ୍ୱାରା ବା ଭିନ୍ନ ଭିନ୍ନ ବିଧି ଦ୍ୱାରା ସେବା କରୁଛ ସଫଳତା ମଧ୍ୟ ମିଳୁଛି, ବାପଦାଦା ଖୁସି ମଧ୍ୟ ଅଛନ୍ତି। କେବଳ ବର୍ତ୍ତମାନ ନିଜର ସଂକଳ୍ପ ଦ୍ୱାରା ଅନେକ ଆତ୍ମାମାନଙ୍କୁ ସୁଖର କିରଣ, ଶାନ୍ତିର କିରଣ, ଖୁସିର କିରଣ, ପ୍ରେମର କିରଣ ପହଞ୍ଚାଇବାର ସେବା ମଧ୍ୟ ଏକାଠି କର। ନିଜର ହିଁ ସଂସ୍କାରର ପରିବର୍ତ୍ତନ ବା ଅନ୍ୟମାନଙ୍କର ସଂସ୍କାରକୁ ସହଯୋଗ ଦେବା ଏଥିରେ କେତେଜଣଙ୍କର ବହୁତ ଅଧିକ ସମୟ ଯାଉଛି। ତେବେ ମାନସିକ ସେବା ଦ୍ୱାରା ଆତ୍ମାମାନଙ୍କୁ ଭିନ୍ନ ଭିନ୍ନ କିରଣ ଦେବା, ଏଥିପ୍ରତି ଧ୍ୟାନ ଦେବା ଆଗକୁ ଗଲେ ବହୁତ ଆବଶ୍ୟକ ପଡ଼ିବ, ଏଥିପ୍ରତି ମଧ୍ୟ ଧ୍ୟାନ ଦେଇଚାଲ। ଯେଉଁ ପିଲାମାନେ ଭାବୁଛନ୍ତି ଆମେ ଏହି ସେବା କରୁଛୁ ସେମାନେ ହାତ ଉଠାଅ। ଆଚ୍ଛା, କରୁଛନ୍ତି ତେବେ ଅଭିନନ୍ଦନ, କିନ୍ତୁ ଯେଉଁମାନେ କରୁନାହାନ୍ତି ସେମାନଙ୍କୁ କରିବା ଦରକାର, କାହିଁକି ନା ଆଗକୁ ଗଲେ ପରିସ୍ଥିତି ଏଭଳି ହେବ ଯାହାକି ଶୁଣିବାବାଲା ଏବଂ ଶୁଣାଇବାବାଲା ଦୁଇଜଣ ଏକାଠି ହେବା ବଡ଼ ମୁସ୍କିଲ ହୋଇଯିବ। ସେଥିପାଇଁ ଏହି ଦୁଇଟି ଯାକ ସେବା ଏବେଠାରୁ ଯେତେ ହୋଇପାରୁଛି ସେତେ ଅଭ୍ୟାସ କରିବା ଦରକାର। ମନ ଯଦି ବ୍ୟସ୍ତ ରହିବ ତେବେ ମନ୍ମନାଭବ ହେବା ମଧ୍ୟ ସହଜ ହୋଇଯିବ, ଏବଂ ମନ ସେବାରେ ବ୍ୟସ୍ତ ରହିବା ଦ୍ୱାରା ସ୍ୱଭାବ ସଂସ୍କାରକୁ ସହଜରେ ପରିବର୍ତ୍ତନ କରିବାରେ ସାହାଯ୍ୟ ମିଳିବ। ଆଜି ବିଶେଷ କରି ଡବଲ ବିଦେଶୀମାନଙ୍କର ମିଳନର ଦିନ, ବାପଦାଦାଙ୍କୁ ଖୁସି ଲାଗୁଛି, ତେଣୁ କହୁଛନ୍ତି ବାହ ଡବଲ ବିଦେଶୀ ବାହ। ବାପଦାଦାଙ୍କୁ ଖୁସି ଲାଗୁଛି ଯେ ବିଶ୍ୱର କୋଣ ଅନୁକୋଣରେ ବାବାଙ୍କର କଳ୍ପ ପୂର୍ବର ଯେଉଁ ପିଲାମାନେ ସବୁ ଲୁଚି ରହିଛନ୍ତି ସେମାନଙ୍କୁ ବାହାର କରିବା ପାଇଁ ଡବଲ ବିଦେଶୀ ପିଲାମାନେ ନିମିତ୍ତ ହୋଇଛନ୍ତି, ଏବଂ ବାପଦାଦା ଶୁଣୁଛନ୍ତି ଯେ ସମସ୍ତେ ନିଜ ନିଜର ଏରିଆରେ ଗାଁ ଗଣ୍ଡାରେ ବା ସହରରେ ଯେଉଁମାନେ ସନ୍ଦେଶ ପାଇନାହାନ୍ତି ସେମାନଙ୍କ ପାଖରେ ପହଞ୍ଚାଇବାର ଯୋଜନା କରୁଛନ୍ତି, ସେଥିପାଇଁ ମଧ୍ୟ ଅଭିନନ୍ଦନ ଅଭିନନ୍ଦନ। ନହେଲେ ଯେତେବେଳେ ସମାପ୍ତିର ସମୟ ଆସିଯିବ, ପରିସ୍ଥିତି ବଦଳିଯିବ, ସେତେବେଳେ ତୁମମାନଙ୍କୁ ଚାହେଁ ଭାରତବାସୀ ହୁଅନ୍ତୁ ବା ବିଦେଶୀ ହୁଅନ୍ତୁ ସମସ୍ତଙ୍କୁ ବହୁତ 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 ଉହ୍ଲାନା ଶୁଣିବାକୁ ମିଳିବ। କହିବେ ଆମର ପିତା ଆସିଥିଲେ କିନ୍ତୁ ତୁମେମାନେ ଆମକୁ ଜଣାଇଲ ନାହିଁ, ଟିକିଏ ସନ୍ଦେଶ ତ ଦେଇପାରିଥାନ୍ତ ନା। ଏଭଳି ବହୁତ ଉହ୍ଲାନା ମିଳିବ, ସେଥିପାଇଁ ଏବେ ଏହି ସେବା କରୁଛ, ଏବଂ କୌଣସି ବଡ଼ ସ୍ଥାନ ଯେପରି ବାକି ନ ରହେ ସେଥିପାଇଁ ଚେଷ୍ଟା କରିବ। ବାକି ବାପଦାଦା ଡବଲ ବିଦେଶୀ ବା ଦେଶବାସୀ ଉଭୟ ପିଲାମାନଙ୍କୁ ଯେଉଁମାନେ ନିଜ ନିଜର ପୁରୁଷାର୍ଥ କରୁଛନ୍ତି ସେମାନଙ୍କୁ ଦେଖି ଖୁସି ହେଉଛନ୍ତି, ବହୁତ ବହୁତ ଖୁସି ହେଉଛନ୍ତି। କାହିଁକି ଜାଣିଛ, ଏବେ ଦେଶ ଭିତରେ ମଧ୍ୟ ଏବଂ ବିଦେଶରେ ମଧ୍ୟ ଏହିଭଳି ଯୋଜନା ସବୁ କରୁଛନ୍ତି, ବାପଦାଦାଙ୍କୁ ମଧ୍ୟ ପସନ୍ଦ ଅଟେ। ଯେକୌଣସି ସାଧନ ଦ୍ୱାରା ସନ୍ଦେଶ ପହଞ୍ଚାଇବା ଦରକାର, ଏହି ବିଜ୍ଞାନ ମଧ୍ୟ ବାସ୍ତବରେ ତୁମମାନଙ୍କ ପାଇଁ ଯଥା ସମୟରେ ବହୁତ ସାହାଯ୍ୟ କରୁଛି। ଦିନକୁ ଦିନ ନୂଆ ନୂଆ ସାଧନ ସବୁ ବାହାରିବାରେ ଲାଗିଛି, ସେଗୁଡ଼ିକୁ ନିର୍ବିଘ୍ନ ଭାବରେ କାର୍ଯ୍ୟରେ ଲଗାଇ ଚାଲ। ତୁମେମାନେ ସେବାକୁ ବୃଦ୍ଧି କରିବା ପାଇଁ ଯେଉଁଠି ବି ମିଟିଂ କରୁଛ, ବାପଦାଦା ସବୁ ଶୁଣୁଛନ୍ତି ଏବଂ ଖୁସି ହେଉଛନ୍ତି ଯେ ସାଧନଗୁଡ଼ିକୁ ସେବାରେ ଲଗାଇବା ପାଇଁ ପିଲାମାନଙ୍କର ବୃଦ୍ଧି ଏବେ ଚାରିଆଡ଼କୁ ଯାଉଛି। ସେଥିପାଇଁ ତୁମେମାନେ ଯାହା ସବୁ ଯୋଜନା କରୁଛ, ବାପଦାଦା ସେଗୁଡ଼ିକୁ ଶୁଣୁଛନ୍ତି, ଚାରିଆଡ଼େ ଚକ୍ର ଲଗାଉଛନ୍ତି ନା। ତୁମେମାନେ ଯେଉଁଠି ବି ମିଟିଂ କର, ଚାହେ ଦିଲ୍ଲୀରେ କର, ଦେଶ ଭିତରେ କର, କୌଣସି ବି ସହରରେ କର, ଚାହେ ବିଦେଶରେ କେଉଁଠି ବି କର, ବାପଦାଦା ସବୁ ଶୁଣୁଛନ୍ତି। ବାପଦାଦାଙ୍କ ପାଖରେ ମଧ୍ୟ ସାଧନ ରହିଛି, ସେଥିପାଇଁ ବାପଦାଦା ବିଦେଶର ଗୋଟିଏ ଗୋଟିଏ ଦେଶରୁ ଯେଉଁମାନେ ଆସିଛନ୍ତି ସମସ୍ତଙ୍କୁ କ'ଣ ଦେଉଛନ୍ତି, ବହୁତ ବହୁତ ସ୍ନେହ ଦେଉଛନ୍ତି। କେବଳ ଏବେ ଆଉ ଟିକେ ତୀବ୍ରତା ଆଣ, ଯୋଜନାଗୁଡ଼ିକୁ ବାସ୍ତବିକ ରୂପରେ କରିବା ପାଇଁ ନୂଆ ନୂଆ ଉପାୟ ବାହାର କର। ଦେଖ, ତୁମର ଏହି ଯଜ୍ଞ ଆରମ୍ଭ ହେବାର ଅଳ୍ପ କେତେ ବର୍ଷ ପୂର୍ବରୁ ହିଁ ଏହିସବୁ ଉଦ୍ଭାବନଗୁଡ଼ିକ ଆରମ୍ଭ ହୋଇଛି। ବିଜ୍ଞାନ ମଧ୍ୟ ତୁମମାନଙ୍କର ସେବାରେ ସହଯୋଗୀ ଅଟେ, ତେଣୁ ଖୁବ୍ ଲାଭ ଉଠାଅ, ତୁମମାନଙ୍କ ପାଇଁ ଏଗୁଡ଼ିକ ବାହାରିଛି ଦିନକୁ ଦିନ। ଦେଖ କେତେ ସବୁ ନୂଆ ନୂଆ କଥା ଏବେ ଏବେ ବାହାରିବାରେ ଲାଗିଛି, ଏଭଳି ଭାବରେ ଡ୍ରାମା ତୁମକୁ ସହଯୋଗ ଦେଉଛି, ସାଧନଗୁଡ଼ିକ ମଧ୍ୟ ତୁମକୁ ସହଯୋଗ ଦେଉଛି। ଆଚ୍ଛା, ସମସ୍ତେ ସବୁବେଳେ ଖୁସିରେ ତ ରହୁଛ ନା, କ'ଣ ସର୍ବଦା ଖୁସି ଅଛ ତ? ସର୍ବଦା ଖୁସି ଅଛ ତ ପିଲାମାନେ? ଯେଉଁମାନେ ସର୍ବଦା ଖୁସିରେ ରହୁଛନ୍ତି ସେମାନେ ହାତ ଉଠାଅ, ହାତ ଉଠାଅ। ସବୁବେଳେ ଖୁସି, ଯଦି କିଛି କଥା ଆସିଗଲା ତେବେ ବି ଖୁସି, ତେବେ ବି ଖୁସି ତ? କଥା ତ ଆସୁଛି ନା, ତେବେ ବି ଖୁସିରେ ରହୁଛ କି ନାହିଁ? ରହୁଛ, ବଡ଼ ହାତ ଉଠାଅ। ତାକୁ ସ୍ୱାଗତ କରୁଛ ନା? ଭୟ କରୁନାହ, ବରଂ ସ୍ୱାଗତ କରୁଛ, କାରଣ ସେ ତୁମକୁ ଅନୁଭବୀ କରୁଛି। ଏହିସବୁ ବିଘ୍ନଗୁଡ଼ିକ ତୁମର ଅନୁଭବର ଅଧିକାରୀ ପଣିଆକୁ ବଢ଼ାଇ ଦେଉଛନ୍ତି। ମାୟା ଆସିଗଲା, ମାୟା ଆସିଗଲା ଏଭଳି କୁହ ନାହିଁ, ଏହା ପରୀକ୍ଷା ଅଟେ। ମାୟା ମାୟା କହି ମାୟାକୁ ଆହୁରି ଆଗକୁ ବଢ଼ାଇ ଦେଉଛ, ପରୀକ୍ଷା କୁହ। ମାୟାକୁ ତ ତୁମେମାନେ ଜାଣିଗଲଣି, କେତେ ବର୍ଷରୁ ଜାଣିଗଲଣି ମାୟା କ'ଣ ଅଟେ, ସେଥିପାଇଁ ମାୟାକୁ ଡର ନାହିଁ। ପରୀକ୍ଷା ମନେ କରି ଖୁସି ଖୁସିରେ ପରୀକ୍ଷା ଦିଅ ଏବଂ ଅନୁଭବର କ୍ଲାସରେ ଆଗକୁ ବଢ଼। ଏଇଭଳି କ୍ଲାସ ବଢ଼ାଇବାକୁ ହେବ, ସଂଶୟରେ ଆସିବାର ନାହିଁ। କ'ଣ କରିବି, କିପରି କରିବି, କାହିଁକି କ'ଣ, ଏଇଭଳି ଭାବିବାର କାମ ବ୍ରାହ୍ମଣମାନଙ୍କର ନୁହେଁ। ଯେହେତୁ ତ୍ରିକାଳଦର୍ଶୀ ଅଟ, ତେଣୁ କ'ଣ କାହିଁକି କିପରି ଏଇଭଳି ପ୍ରଶ୍ନ ଉଠିବ ହିଁ ନାହିଁ। ପରୀକ୍ଷା ଆସିଲା ଏବଂ ତୁମେ ଅନୁଭବର କ୍ଲାସରେ ଆଗକୁ ବଢ଼ିଲ, ସେଥିପାଇଁ ଖୁସି ହୁଅ, ଖୁସି ଅଛ। ଏବେ ତ ସମସ୍ତେ ଅନୁଭବୀ ହୋଇଗଲଣି ଏବଂ ଆହୁରି ମଧ୍ୟ ହେବ। ଆଚ୍ଛା, ଯାହା ବି ପତ୍ର, ଫୋନ, ଯେଉଁମାନଙ୍କର ବି ଶୁଭେଚ୍ଛା ବାର୍ତ୍ତା ବାପଦାଦାଙ୍କ ଉଦ୍ଦେଶ୍ୟରେ ଆସିଛି, ସେହି ସମସ୍ତ ପିଲାମାନଙ୍କୁ ବାପଦାଦା ନିଜର ନୟନରେ ସମାହିତ କରିବା ସହିତ ଶୁଭେଚ୍ଛା ବାର୍ତ୍ତା ବା ସେବାର ସମାଚାର ବା ମନର ପୁରୁଷାର୍ଥର ସମାଚାର ଦେଉଛନ୍ତି। ସମସ୍ତଙ୍କୁ ବାପଦାଦା ସଂକଳ୍ପ ଦ୍ୱାରା ପ୍ରକଟ କରି ସୁଖର, ଶାନ୍ତିର, ଖୁସିର କିରଣ ଦେଉଛନ୍ତି। ଯଦି ବି କେହି ଏହା ଏଠାକୁ ପଠାଇ ନାହାନ୍ତି, କିନ୍ତୁ ଦିଲ ଭିତରେ କେବଳ ସଂକଳ୍ପ ମଧ୍ୟ କରିଛନ୍ତି, ସେହି ସଂକଳ୍ପ ମଧ୍ୟ ବାବାଙ୍କ ପାଖରେ ପହଞ୍ଚି ଯାଇଛି। ଆଚ୍ଛା, ଚାରିଆଡ଼ର ନିଜର ସାହସ ଆଧାରରେ ବାବାଙ୍କଠାରୁ ସାହାଯ୍ୟ ପାଉଥିବା ମିଠା ମିଠା ପିଲାମାନଙ୍କୁ ବାପଦାଦା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଦେଉଛନ୍ତି ଏବଂ ଏହି ବର୍ଷ କିଛି ନା କିଛି ନିଜ ପ୍ରତି ହେଉ ବା ସେବା କେନ୍ଦ୍ର ପ୍ରତି ହେଉ ବା ବିଶ୍ୱର ଆତ୍ମାମାନଙ୍କ ପ୍ରତି ହେଉ, କିଛି ନା କିଛି ଏଭଳି ଯୋଜନା କର ଯାହାକି ସେବାର ବଳ ଏବଂ ଫଳ ସର୍ବ ଆତ୍ମାଙ୍କୁ ପ୍ରାପ୍ତ ହୋଇଯିବ। ଚାରିଆଡ଼ର ପିଲାମାନଙ୍କୁ ବାପଦାଦାଙ୍କର ବିଶେଷ ଦିଲର ଶୁଭେଚ୍ଛା ଏବଂ ସ୍ନେହ ସ୍ୱୀକାର ହେଉ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ଦିଲର ଶୁଭେଚ୍ଛା ଏବଂ ନମସ୍ତେ, ନମସ୍ତେ, ନମସ୍ତେ ବାବା। ଆଜିର ବରଦାନ, ସାଧାରଣତା ଦ୍ୱାରା ମହାନତାକୁ ପ୍ରସିଦ୍ଧ କରୁଥିବା ସିମ୍ପୁଲ ଏବଂ ସାମ୍ପୁଲ ହୁଅ। ସାଧାରଣତା ଦ୍ୱାରା ମହାନତାକୁ ପ୍ରସିଦ୍ଧ କରୁଥିବା ସିମ୍ପୁଲ ଏବଂ ସାମ୍ପୁଲ ହୁଅ। ଯେପରି କୌଣସି ସିମ୍ପୁଲ ଅର୍ଥାତ୍ ସାଧାରଣ ଜିନିଷ ଯଦି ସ୍ୱଚ୍ଛ ହୋଇଥିବ ତେବେ ସେ ନିଜ ଆଡ଼କୁ ସମସ୍ତଙ୍କୁ ଆକର୍ଷିତ କରିଥାଏ। ସେହିଭଳି ମାନସିକ ସଂକଳ୍ପରେ, ସମ୍ବନ୍ଧରେ, ବ୍ୟବହାରରେ, ଚଳଣିରେ ଯେଉଁମାନେ ସାଧାରଣ ଏବଂ ସ୍ୱଚ୍ଛ ରହିଥାନ୍ତି ସେମାନେ ସାମ୍ପୁଲ ଅର୍ଥାତ୍ ନମୁନା ବା ଦୃଷ୍ଟାନ୍ତ ହୋଇ ସମସ୍ତଙ୍କୁ ନିଜ ଆଡ଼କୁ ସ୍ୱତଃ ଆକର୍ଷିତ କରିଥାନ୍ତି। ତେବେ ସିମ୍ପୁଲ ଅର୍ଥାତ୍ ସାଧାରଣ ଏବଂ ସାଧାରଣତା ଦ୍ୱାରା ହିଁ ମହାନତା ପ୍ରସିଦ୍ଧ ହୋଇଥାଏ। ଯେଉଁମାନେ ସାଧାରଣ ଅର୍ଥାତ୍ ସିମ୍ପୁଲ ନୁହନ୍ତି ସେମାନେ ସମସ୍ୟା ସ୍ୱରୂପ ହୋଇଯାଆନ୍ତି। ଆଜିର ସ୍ଲୋଗାନ, ଯଦି ଦିଲରୁ କହିବ ମେରା ବାବା, ତେବେ ମାୟାର ବେହୋସି ଦ୍ୱାର ବନ୍ଦ ହୋଇଯାଇଥିବା ଆଖି। ଖୋଲିଯିବ। ଯଦି ଦିଲରୁ କହିବ ମେରା ବାବା, ତେବେ ମାୟାର ବେହୋସି ଦ୍ୱାରା ବନ୍ଦ ହୋଇଯାଇଥିବା ଆଖି ଖୋଲିଯିବ। ଆଜିର ଅବ୍ୟକ୍ତ ଇସାରା, ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ଏବେ ଏବେ ବାଣୀଠାରୁ ଉର୍ଦ୍ଧ୍ୱରେ ଯେତେ ଯେତେ ଏହି ଅଭ୍ୟାସ ସରଳ ଏବଂ ସହଜ ହୋଇଯିବ, ସେହି ଅନୁସାରେ ସମ୍ପୂର୍ଣ୍ଣତା ମଧ୍ୟ ପାଖରେ ଦେଖାଯିବ। ତେବେ ସମ୍ପୂର୍ଣ୍ଣ ସ୍ଥିତିର ଲକ୍ଷଣ ହେଲା ସେମାନଙ୍କର ପୁରୁଷାର୍ଥ ସରଳ ହୋଇଯିବ। ଯୋଗର ଯାତ୍ରା ଏବଂ ସେବା ଉଭୟ ହିଁ ସରଳ ସହଜ ପୁରୁଷାର୍ଥରେ ଆସିଯାଉଛି। ଯେତେବେଳେ ଦୁଇଟି ଯାକରେ ସରଳ ଏବଂ ସହଜ ଅନୁଭବ ହେବ, ତେବେ ଜାଣିବ ସମ୍ପୂର୍ଣ୍ଣତାର ଅବସ୍ଥା ପ୍ରାପ୍ତ ହେବାକୁ ଯାଉଛି। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।